ଆମର ସମସ୍ୟା ଥିଲା ପାଣିର ସମସ୍ୟା, ଯେହେତୁ ପାଣି ହେଉଛି ବହୁତ ଶୀଘ୍ର ଟାଇମ ଆମେ କହୁଥିଲୁ ଶୀଘ୍ର ଆସୁଛି ପାଣି, ଆଉ ସ୍ପିଡ୍ ମଧ୍ୟ ବର୍ତ୍ତମାନ ବସି ମୁଁ ଅତ୍ୟନ୍ତ ଖୁସି ଅଛି ସମସ୍ତେ ଯଦି ପାଣି ବହୁତ ଅସୁବିଧା ହେଉଛି, କିନ୍ତୁ କଣ୍ଟିନ୍ୟୁ ଯଦି ଟିକେ ଗୋଟେ ମାସ ଲଗେଇବୁ ଆପଣ ଠିକ୍ ଟାଇମ୍ ଟିକେ ଆଉ ଖୁସି ହେଉଛୁ ଅଛି।